ସେଥର କହିଦେଲୁ।
ହ୍ୟାଲୋ ଆଜ୍ଞା ନମସ୍କାର, ମୁଁ ସିଲି ସାହୁ ଆଦିତ୍ୟ ନଗର ୱାର୍ଡ ନମ୍ବର 20 ରୁ କହୁଛି। ଆମର ଲାଟିନ୍ ଟାଙ୍କି ଫୁଲ ହେଇଯାଇଛି, ଆମେ ଖାଲି କରିବା ପାଇଁ ଗାଡି ଡକଉଛୁ, କିନ୍ତୁ ଟାଙ୍କି ସଫା କରିବା ଗାଡି ଆଦିତ୍ୟ ନଗରରେ ପଶିପାରୁନି, କାରଣ ଡ୍ରେନ୍ କାମ ଅଧା ହେଇକି ପଡିଛି। ଆମେ ବହୁତ ହଇରାଣ ହଉଛୁ, ଆପଣ ଶୀଘ୍ର ଏହାର ସୁବ୍ୟବସ୍ଥା କଲେ ଆମେ ଖୁସି ହବୁ। ନମସ୍କାର।
ବନବାସୀ ଡାକୁଆ କହୁଛି, ଆଦିତ୍ୟ ନଗର 20 ରୁ କହିବୁ, ଏରା କହିପାରିବୁନି।